ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার ত্রাণকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। প্রভুঙ্কর এই কার্যক্রম শুণবা নিমন্তে আপনা আপনার বহুমূল্য সময় দিয়ে আমি মধ্যে আপনার নিকটে বিশেষ ধন্যবাদী। যা হোক, আপনা আপনার জীবনে এক বহুমূল্য বিষয়কু বাছি নিয়েছেন। ହଁ, ଆପଣଙ୍କର ପତ୍ରର ଉତ୍ତର ମଧ୍ୟ ଆମେ ପାଇଛୁ ଏବଂ ଆପଣଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଆପଣଙ୍କ ନିକଟକୁ ପଠାଇ ସାରିଛୁ। ତା ବୋଧବି ଆପଣଙ୍କର ହସ୍ତଗତ ହୋଇସାରିଥିବ। ଆଉ ଯଦି ଏହା ଆପଣଙ୍କର ସନ୍ତୋଷଜନକ ଉତ୍ତର ହୋଇନଥାଏ, ତାହେଲେ ପୁନର୍ବାର ଆମ ନିକଟକୁ ଲେଖି ଜଣାଇଲେ ଆମେ ତହିଁର ଉତ୍ତର ଦେବା ନିମନ୍ତେ ଚେଷ୍ଟା କରିବୁ। ଆସନ୍ତୁ ତାହେଲେ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ସେହି ପ୍ରଭୁ ଯୀଶୁଙ୍କର ଚରଣର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପବିତ୍ର ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ କଥା କୁହ, ଶକ୍ତି ଦିଅ, ସାନ୍ତ୍ୱନା ଦିଅ, ଧୈର୍ଯ୍ୟ ଦିଅ, ସାହସ ଦିଅ। ହଁ ପ୍ରଭୁ, ଏହି ଜଗତରେ କେହି ନାହିଁ ଯିଏକି ଆମମାନଙ୍କୁ ରକ୍ଷା କରିପାରେ, ଆମମାନଙ୍କୁ ଉଦ୍ଧାର କରିପାରେ। ମାତ୍ର ତୁମେ ଆମମାନଙ୍କ ନିମନ୍ତେ ତୁମର ସେ ପବିତ୍ର ରକ୍ତ ଦେ, ତୁମର ଜୀବନ ଦେ, ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଅଛ। ଆଉ ସେହି ଭରସାରେ ପ୍ରଭୁ, ସେହି ବିଶ୍ୱାସରେ ଆଜି ଆମେ ତୁମ ନିକଟକୁ ଆସୁଅଛୁ। ପ୍ରଭୁ ତୁମେ ଆମମାନଙ୍କୁ ଦୟା କର, ଆମମାନଙ୍କର ପାପ ସବୁ କ୍ଷମା କରି ଏକ ପବିତ୍ର ଜୀବନଯାପନ କରିବା ପାଇଁ ଆମମାନଙ୍କୁ ଶକ୍ତି ଦିଅ। ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ସେମାନଙ୍କ ହୃଦୟକୁ ଜାଣୁଛ, ମନକୁ ଜାଣୁଛ। ପ୍ରଭୁ ତୁମର ସେହି ସ୍ୱର୍ଗୀୟ ଆଶୀର୍ବାଦ ତୁମେ ସେମାନଙ୍କ ପ୍ରତି ଢାଳିଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ଆତ୍ମିକ ଜୀବନରେ ବଢ଼ିବା ନିମନ୍ତେ ଶକ୍ତି ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ କଲସିୟ ପ୍ରଥମ ପର୍ବର 16 ପଦରୁ ଆରମ୍ଭ କରି 23 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଗତ ଆଲୋଚନାରେ ଆମେ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କିଛି ଆଲୋଚନା କରିଥିଲୁ। ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ ବୋଲି ଆମେ ଲକ୍ଷ୍ୟ କରିଥିଲୁ। କିନ୍ତୁ ଆଜି ଆମେ ତାହାଙ୍କର ବ୍ୟକ୍ତିତ୍ୱ ନେଇ ଆଉ କେତେକ ବିଷୟ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ 16 ପଦରେ ଏହିପରି ଲେଖା ଅଛି, କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ସିଂହାସନ କି ପ୍ରଭୃତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି। ବର୍ତ୍ତମାନ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ନେଇ ପରବର୍ତ୍ତୀ ଆଉ ଦୁଇଟି ଉକ୍ତିକୁ ଲକ୍ଷ୍ୟ କରିବାକୁ ପାରୁ। ଲେଖା ଅଛି, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ହେଲା। ଏହା ହେଉଛି ତୃତୀୟ ଉକ୍ତି। ଯଦି ତାହାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟି ହେଲା, ତାହେଲେ ଏଥିରୁ ଜଣାଯାଏ ଯେ ସେ ହେଉଛନ୍ତି ସବୁର ସୃଷ୍ଟିକର୍ତ୍ତା। ମାତ୍ର ସୃଷ୍ଟ ପ୍ରାଣୀ ନୁହନ୍ତି, ସେ ସମସ୍ତ ସୃଷ୍ଟିର ପ୍ରଥମଜାତ। ଏହି ଯେଉଁ ଉକ୍ତି ପ୍ରକାଶ କରାଯାଇଅଛି, ତାହାର ଅର୍ଥ ନୁହେଁ ଯେ ସେ ସମସ୍ତ ସୃଷ୍ଟିର ପୂର୍ବରୁ ସୃଷ୍ଟ ହୋଇଥିଲେ, ମାତ୍ର ସମସ୍ତ ସୃଷ୍ଟିର ପୂର୍ବରୁ ସେ ଥିଲେ। ଏହା ତାହାଙ୍କର ସୃଷ୍ଟିକୁ ନୁହେଁ, ମାତ୍ର ସ୍ଥିତିକୁ ପ୍ରକାଶ କରେ। ସେ ହେଉଛନ୍ତି ଜଣେ ଯିଏକି ସମସ୍ତ ବିଷୟ ସୃଷ୍ଟି କଲେ। ମାତ୍ର ଏଠାରେ ଆମେ ଦୁଇ ପ୍ରକାରର ସୃଷ୍ଟିକୁ ଲକ୍ଷ୍ୟ କରିବାକୁ ପାରୁ, ଦୃଶ୍ୟ ଓ ଅଦୃଶ୍ୟ। ଏଠାରେ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବାକୁ ପାରିବେ ଯେ ସେ ଆତ୍ମିକ ବାର୍ତ୍ତାବାହକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସ୍ତରରେ ସେମାନଙ୍କର ସ୍ଥିତିକୁ ପ୍ରକାଶ କରନ୍ତି, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ। ଦେଖନ୍ତୁ, ସେହି ସ୍ୱର୍ଗୀୟ ଦୂତଗଣଙ୍କ ମଧ୍ୟରେ ମଧ୍ୟ ଭିନ୍ନ ଭିନ୍ନ ସ୍ଥିତି ତଥା ସ୍ତର ରହିଅଛି। ଧର୍ମଶାସ୍ତ୍ରର ଅନ୍ୟାନ୍ୟ ଅଂଶରେ ଆମେ ଏହି ସ୍ୱର୍ଗୀୟ ଦୂତବାହିନୀମାନଙ୍କ ସମ୍ବନ୍ଧରେ କିଛି ଜ୍ଞାନ ପ୍ରାପ୍ତ ହେଉ। ଏମାନଙ୍କ ମଧ୍ୟରେ କିରୁବଗଣ ଏକ ଶ୍ରେଣୀର, ଏମାନେ ପକ୍ଷ ବିଶିଷ୍ଟ ଓ ଈଶ୍ୱରଙ୍କ ସିଂହାସନର ଚତୁଃପାର୍ଶ୍ୱରେ ଥାଇ ନିରବରେ ତାହାଙ୍କର ଉପାସନା ଓ ପ୍ରଶଂସା କରନ୍ତି। ଦ୍ୱିତୀୟରେ ସରାଫଗଣ, ଏମାନେ ଛଅ ପକ୍ଷ ବିଶିଷ୍ଟ ଓ ଏମାନେ ମଧ୍ୟ ଈଶ୍ୱରଙ୍କ ସିଂହାସନର ଚତୁଃପାର୍ଶ୍ୱରେ ଥାଇ ମୁଖ ଖୋଲି ତାହାଙ୍କର ପ୍ରଶଂସା କରନ୍ତି। ତୃତୀୟରେ ପ୍ରଧାନ ଦୂତ, ଯେଉଁମାନେ କି ସାଧାରଣ ଦୂତଙ୍କଠାରୁ ଉର୍ଦ୍ଧ୍ୱରେ ଓ ଶକ୍ତିଶାଳୀ ତଥା କ୍ଷମତାପନ୍ନ। ଏମାନଙ୍କର କାର୍ଯ୍ୟ ହେଲା ସୁରକ୍ଷା ଦେବା ଓ ଈଶ୍ୱରଙ୍କ ଦାସମାନଙ୍କ ନିକଟରେ ବିଶେଷ ସମ୍ବାଦ ପହଞ୍ଚାଇବା। ଚତୁର୍ଥରେ ସାଧାରଣ ଦୂତଗଣ, ଯେଉଁମାନେ କି ପ୍ରତି ଅବସ୍ଥାରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଆମମାନଙ୍କର ସେବା କରନ୍ତି। ଏଫିସିଓ ପତ୍ରରେ ଆମେ ଲକ୍ଷ୍ୟ କରିସାରିଛୁ ଯେ ଆମମାନଙ୍କର ଶତ୍ରୁ ଆତ୍ମିକ ଶତ୍ରୁ। ଶୈତାନର ମଧ୍ୟ ଏକ ଆତ୍ମିକ ବାହିନୀ ଅଛି, ଯାହାକି ତାହା ସହିତ ମିଶି ଯୁଦ୍ଧ କରେ। ତେଣୁକରି ଆମମାନଙ୍କର ଆତ୍ମିକ ଶତ୍ରୁମାନଙ୍କ ମଧ୍ୟରେ ମଧ୍ୟ ଭିନ୍ନ ଭିନ୍ନ ସ୍ତର ରହିଅଛି। ଏହାପରେ ଆମେ ଚତୁର୍ଥ ବିଷୟଟି ଲକ୍ଷ୍ୟ କରିବାକୁ ପାରୁଛୁ, ତାହା ହେଉଛି ସମସ୍ତ କିଛି ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି, ଅର୍ଥାତ୍ ସମସ୍ତ କିଛି ତାହାଙ୍କ ଇଚ୍ଛାନୁଯାୟୀ ସୃଷ୍ଟ ହୋଇଅଛି ଓ ତାହାଙ୍କର ଗୌରବ ଓ ମହିମା ନିମନ୍ତେ ହୋଇଅଛି। ଆପଣ ଯଦି ରାତିରେ ବାହାରକୁ ଯାଇ ଆକାଶକୁ ଚାହିଁବେ, ତାହେଲେ ଅନେକ ତାରାଗୁଡ଼ିକୁ ଲକ୍ଷ୍ୟ କରିବେ। କିନ୍ତୁ କେବେ ଚିନ୍ତା କରିଛନ୍ତି କାହିଁକି ପ୍ରତ୍ୟେକ ତାରା ଏହାର ନିଜ ନିଜ ସ୍ଥାନରେ ରହିଅଛନ୍ତି? କାହିଁକି ସେହି ତାରା ଆକାଶର ସେହି ନିର୍ଦ୍ଦିଷ୍ଟ ଅଂଶରେ ରହିଅଛି? ଏହା ଆକାଶର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ରହିଅଛି କାରଣ ତାହା ସେହି ସ୍ଥାନରେ ରହୁ ବୋଲି ପ୍ରଭୁ ଯୀଶୁ ଚାହାନ୍ତି। ସେ କେବଳ ସମସ୍ତ ବିଷୟ ସୃଷ୍ଟି କଲେ ନାହିଁ, ମାତ୍ର ସେହି ସମସ୍ତ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଥିଲା। ଏହି ବିଷୟ ନେଇ ଏକ ଚମତ୍କାର ସତ୍ୟ ହେଉଛି ଯେ ଆମମାନଙ୍କୁ କୁହାଯାଇଅଛି ଆମ୍ଭେମାନେ ଈଶ୍ୱରଙ୍କର ଉତ୍ତରାଧିକାରୀ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ସହ ଉତ୍ତରାଧିକାରୀ ଅଟୁ। ଦିନ ଆସୁଅଛି ଆମମାନେ ମଧ୍ୟ ତହିଁର ଅଧିକାରୀ ହୋଇପାରିବା। ହୋଇପାରେ ସେ ଆମମାନଙ୍କୁ ସମସ୍ତ ତାରା ଅର୍ପଣ କରିବେ। ତେବେ ମୁଁ ଜାଣେ ନା ତାହା କିପରି ହେବ, ମାତ୍ର ମୁଁ ଜାଣେ ଆମ୍ଭେମାନେ ସେହି ଅନନ୍ତ ରାଜ୍ୟ ମଧ୍ୟରେ ଅତି ବ୍ୟସ୍ତ ରହିବା। ଆମେମାନେ ସେହି ନୂତନ ଜେରୁସାଲମ ମଧ୍ୟରେ ବାସ କରିବା। ଆମେ ତାହାଙ୍କର ସେହି ରାଜ୍ୟ ମଧ୍ୟରେ ଚତୁର୍ଦ୍ଦିଗ ଭ୍ରମଣ କରିବା। ଆମମାନେ ଆଉ ଏକ ନଷ୍ଟକଳ୍ପ ଶରୀର ଧାରଣ କରିବା ନାହିଁ, ମାତ୍ର ଏକ ନୂତନ ଗୌରବମୟ ଶରୀର ଧାରଣ କରିବା, ଯାହାକି ଏହି ଜଗତର ମାଧ୍ୟାକର୍ଷଣ ଶକ୍ତିଠାରୁ ମୁକ୍ତ ହେବ। ସେ ଆମମାନଙ୍କୁ ତାହାଙ୍କ ସେହି ରାଜ୍ୟର ଅଂଶ ଦାନ କରିବେ। ଆମମାନେ ଦିନେ ତହିଁରେ ପ୍ରବେଶ କରିବାକୁ ଯାଉଅଛୁ। ଆମମାନଙ୍କ ନିମନ୍ତେ ସେହି ଉତ୍ତରାଧିକାର ପ୍ରସ୍ତୁତ ହୋଇ ରହିଅଛି। ଆମେ ପ୍ରତ୍ୟେକ ସେହି ବିଷୟ ନେଇ ଅତି ଆଶ୍ଚର୍ଯ୍ୟ ହେଉ ଯେ ଯେତେବେଳେ ଆମେ ସେହି ଅନନ୍ତ ରାଜ୍ୟରେ ଈଶ୍ୱରଙ୍କ ସହିତ ରହିବା, ସେତେବେଳେ ଏହା କିପରି ହେବ। ମାତ୍ର ଆମେ ଜାଣୁ ଯେ ଏହା ଅତି ଚମତ୍କାର ଅନୁଭୂତି ହେବ। ପାଉଲ କହନ୍ତି, ଆମେମାନେ ଏହି ପାର୍ଥିବ ଶରୀରରେ ବାସ କରୁଅଛୁ ଓ ଦିନେ ଏହି ପାର୍ଥିବ ଶରୀର ବିନଷ୍ଟ ହେବ। ଦ୍ୱିତୀୟ କରିନ୍ଥିୟ ପାଞ୍ଚ ପର୍ବର ପ୍ରଥମ ପଦରେ ଲେଖା ଅଛି, କାରଣ ଯଦି ଆମମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରଙ୍କ କୃତ ଅହସ୍ତ ନିର୍ମିତ ଆମମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମମାନେ ଜାଣୁ। ତେବେ ଆମମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ, ଯାହାକି ଶରୀର, ଦିନେ ମାଟିରେ ମିଶିଯିବ। ଆମମାନଙ୍କୁ ଏହି ଶରୀର ପରିତ୍ୟାଗ କରିବାକୁ ହେବ ଓ ସେହି ଅନନ୍ତକାଳସ୍ଥାୟୀ ଗୃହରେ ପ୍ରବେଶ କରିବାକୁ ହେବ। ଆମମାନଙ୍କୁ ଏକ ଅକ୍ଷୟ ତଥା ଗୌରବମୟ ଶରୀର ଧାରଣ କରିବାକୁ ହେବ ଓ ପ୍ରଭୁଙ୍କ ନିକଟରେ ନିବାସ କରିବାକୁ ହେବ। ତେଣୁକରି ସେ କହନ୍ତି, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମମାନଙ୍କର ଅଧିକ ସନ୍ତୋଷ, ଯାହାକି ଦ୍ୱିତୀୟ କରିନ୍ଥିୟ ପାଞ୍ଚ ପର୍ବର ଆଠ ପଦରେ ଲେଖା ଅଛି। ତେଣୁ ଯେତେବେଳେ ଆମମାନେ ଏହି ପୁରାତନ ଶରୀର ପରିତ୍ୟାଗ କରିବା, ଆମେମାନେ ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ପ୍ରବେଶ କରି ତାହାଙ୍କ ସହିତ ରହିବା। ଆମମାନେ ତାହାଙ୍କ ସହିତ ସେହି ଗୃହରେ ପ୍ରବେଶ କରିବା। ବାସ୍ତବରେ ଏହା କେତେ ଆନନ୍ଦର ସମୟ ହେବ। ଏହାପରେ ସତର ପଦରେ ଲେଖା ଅଛି, ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି। ପଞ୍ଚମରେ ଆମେ ଦେଖୁଛୁ ଯେ ସେ ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଅଛନ୍ତି। ସମସ୍ତ ବିଷୟର ପୂର୍ଣ୍ଣତା ପୂର୍ବ ପ୍ରତିମୂର୍ତ୍ତି ଖ୍ରୀଷ୍ଟଙ୍କଠାରେ ବାସ କରେ ଓ ସମସ୍ତ ବିଷୟର ପୂର୍ଣ୍ଣତା ପ୍ରତିମୂର୍ତ୍ତି ଧାରଣ କରିଥିବା ଖ୍ରୀଷ୍ଟଙ୍କଠାରେ ବାସ କରେ। କଲସୀ ଦୁଇ ପର୍ବର ନୌପଦରେ ଲେଖା ଅଛି, କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ଦେହବନ୍ତ ହୋଇ ବାସ କରେ। ତେଣୁ ଆମେମାନେ ତାହାଙ୍କଠାରେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛୁ। ସମସ୍ତ ବିଷୟର ପୂର୍ବରୁ ସେ ଅଛନ୍ତି, ସେ ପୂର୍ବ ପ୍ରତିମୂର୍ତ୍ତି ଖ୍ରୀଷ୍ଟ ଅଟନ୍ତି। ଷଷ୍ଠରେ ଆମେ ଦେଖୁ, ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି। ସେ ସମସ୍ତ ବିଷୟକୁ ଏକତ୍ର ଧରି ରଖନ୍ତି। ସେ ସମସ୍ତ ବିଷୟକୁ ତାହାଙ୍କର ଆୟତ୍ତାଧୀନରେ ରଖି ନିୟନ୍ତ୍ରଣ କରନ୍ତି, ସବୁକିଛି ତାହାଙ୍କ ଅଧୀନରେ। ଏଭ୍ରି ପ୍ରଥମ ପର୍ବର ତିନି ପଦରେ ଲେଖା ଅଛି, ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି। ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି ପାପମାର୍ଜନା କଲା ଉତ୍ତରେ ଉର୍ଦ୍ଧ୍ୱସ୍ତ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ବାସ୍ତବରେ ସେ ଜଣେ ଚମତ୍କାର ବ୍ୟକ୍ତି, ଗୌରବମୟ ଖ୍ରୀଷ୍ଟ। ଅଠର ପଦରେ ଲେଖା ଅଛି, ଆଉ ସେ ମଣ୍ଡଳୀ ରୂପ ଶରୀରର ମସ୍ତକ ସ୍ୱରୂପ, ସେ ଆଦି ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି। ସପ୍ତମରେ ଆମେ ଦେଖୁଛୁ ଯେ ସେ ମଣ୍ଡଳୀ ରୂପ ଶରୀରର ମସ୍ତକ ସ୍ୱରୂପ। ଏହା ହିଁ ହେଉଛି ଏହି କଲସୀ ପତ୍ରର ମୁଖ୍ୟ ବିଷୟବସ୍ତୁ। ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ, ଯାହାକି ଏଫିସିଓ ଓ ଫିଲିପିଓ ପତ୍ର ମଧ୍ୟରେ ଏକ ଯୋଗାଯୋଗ ରକ୍ଷା କରେ। କାରଣ ଏଫିସି ପତ୍ରରେ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର, ଏହାରି ଉପରେ ଗୁରୁତ୍ୱ ଆରୋପ କରାଯାଇଅଛି, ଓ ଫିଲିପିଓ ପତ୍ରରେ ମଣ୍ଡଳୀର ଅନୁଭୂତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଅଛି, ଯାହାକି ଏହି ଜଗତରେ ମଣ୍ଡଳୀର କାର୍ଯ୍ୟକଳାପକୁ ପ୍ରକାଶ କରେ। ଲେଖା ଅଛି, ସେ ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ। ଆପଣ ଜାଣନ୍ତି, ଏହି ଜଗତରେ କେବଳ ଜଣେ ମନୁଷ୍ୟ ଯିଏକି ଗୌରବମୟ ଶରୀରରେ ମୃତ୍ୟୁକୁ ଜୟ କରି ଉଠିଥିଲେ, ସେ କିଏ? ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଓ ଯେଉଁମାନେ ତାଙ୍କଠାରେ ଥାଇ ମରିଥିବେ, ସେମାନେ ମଧ୍ୟ ତାହାଙ୍କ ଦ୍ୱିତୀୟ ଆଗମନରେ ତାହାଙ୍କ ସହ ମିଳିତ ହେବା ପାଇଁ ମୃତ୍ୟୁରୁ ପୁନରୁଦ୍ଧିତ ହେବେ। ପ୍ରଥମ କରିନ୍ଥିୟ ପନ୍ଦର ପର୍ବର ବୟାଳିଶ ପଦରେ ଲେଖା ଅଛି, ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ, ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ। କେବଳ ସେତିକି ନୁହେଁ, ସେ ଯେପରି ଆମ୍ଭେମାନେ ମଧ୍ୟ ସେହିପରି ହେବା, ଯାହାକି ପ୍ରଥମ ଯୌହନ ତିନି ପର୍ବର ଦୁଇ ପଦରେ ଲେଖା ଅଛି। ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନଠୁ ଆଉ ଆମ୍ଭେମାନେ କ'ଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ଏହାପରେ ଅଷ୍ଟମରେ, ଯେପରି ସେ ସମସ୍ତ ବିଷୟରେ ଅଗ୍ରଗଣ୍ୟ ହୁଅନ୍ତି। ଏହାଠାରୁ ଭଳି ଅଧିକ ଚମତ୍କାର ବିଷୟ କ'ଣ ଥାଇପାରେ? ଈଶ୍ୱରଙ୍କ ଇଚ୍ଛା ଯେପରି ତାହାଙ୍କ ସୃଷ୍ଟିର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହୁଏ, ଖ୍ରୀଷ୍ଟଙ୍କର ବଶୀଭୂତ ହୁଏ। ଈଶ୍ୱର ଆଜି ସେହି ଗୋଟିଏ ଲକ୍ଷ୍ୟ ନେଇ ବିନା ଦ୍ୱିଧାରେ ଆଗେଇ ଚାଲିଛନ୍ତି ଓ ତାହାଙ୍କର କାର୍ଯ୍ୟ ସାଧନ କରୁଅଛନ୍ତି। ତାହା ହେଉଛି ଯେ ସେ ଖ୍ରୀଷ୍ଟଙ୍କୁ ଏହି ଜଗତର ସିଂହାସନ ଉପରେ ପ୍ରତିଷ୍ଠିତ କରାଇବେ, ଯାହାକି ଆଜି ମଧ୍ୟ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହର ମନୋଭାବ ପୋଷଣ କରେ। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଜୟ କରିଅଛନ୍ତି ଓ ସେ ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ଆଗମନ କରୁଅଛନ୍ତି। 19 ପଦରେ ଲେଖା ଅଛି, କାରଣ ଈଶ୍ୱରଙ୍କର ସନ୍ତୋଷ ହେଲା ଯେ ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ। ଏହା ହେଉଛି ନବମ ବିଷୟ, ତାହାଙ୍କଠାରେ ଈଶ୍ୱରଙ୍କର ପୂର୍ଣ୍ଣତା ବାସ କରେ। ସେ ଏହି ଜଗତରେ ଯଦିଓ ଜଣେ ମନୁଷ୍ୟ ପରି ମନୁଷ୍ୟ ଥିଲେ, ମାତ୍ର ସେ ମଧ୍ୟ ଈଶ୍ୱର ପରି ଈଶ୍ୱର ଥିଲେ। ସେ ସମ୍ପୂର୍ଣ୍ଣ ମନୁଷ୍ୟ ଥିଲେ ଓ ସମ୍ପୂର୍ଣ୍ଣ ଈଶ୍ୱର ମଧ୍ୟ ଥିଲେ, ଓ ସେ ଆଜି ମଧ୍ୟ ଜୀବିତ ଅଟନ୍ତି ଓ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି, ଆମମାନଙ୍କ ନିମନ୍ତେ ନିତ୍ୟ ନିବେଦନ କରନ୍ତି। ଆସନ୍ତୁ ବର୍ତ୍ତମାନ ପାପୀମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରକୃତ କାର୍ଯ୍ୟକୁ ଲକ୍ଷ୍ୟ କରିବାକୁ ଯିବା। ପ୍ରଥମ ପର୍ବର 20 ପଦରେ ଏହିପରି ଲେଖା ଅଛି, ପୁଣି ତାହାଙ୍କ କୃଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି। ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ପୁଣି ତାହାଙ୍କ କୃଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି, ଏହାର ଅର୍ଥ ଆପଣଙ୍କର ପାପ ନିମନ୍ତେ ଓ ମୋ ପାପ ନିମନ୍ତେ ସେ ତାହାଙ୍କର ସେହି ପବିତ୍ର ରକ୍ତ ମୂଲ୍ୟ ସ୍ୱରୂପେ ଦେଇ ଈଶ୍ୱର ଓ ପାପୀ ମଧ୍ୟରେ ଏକ ଶାନ୍ତି ସ୍ଥାପନ କରିଅଛନ୍ତି। ସେହି ଖ୍ରୀଷ୍ଟଙ୍କଠାରେ ଶାନ୍ତି ସ୍ଥାପନ କରାଯାଇଅଛି। ଈଶ୍ୱର ଆଜି ଆମମାନଙ୍କୁ କହନ୍ତି, ଯଦି ଆଜି ତୁମେମାନେ ମୋ ନିକଟକୁ ଫେର, ତାହେଲେ ତୁମେମାନେ ସେହି ଖ୍ରୀଷ୍ଟଙ୍କଠାରେ ଶାନ୍ତି ପାଇପାରିବ। ଏହା ହିଁ ପ୍ରେରିତ ପାଉଲ ରୋମିଓ 5 ପର୍ବର ପ୍ରଥମ ପଦରେ ପ୍ରକାଶ କରନ୍ତି, ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ଖ୍ରୀଷ୍ଟଙ୍କର କୃଷୀୟ ରକ୍ତରେ ସେହି ଶାନ୍ତି ପ୍ରତିଷ୍ଠିତ ହୋଇଅଛି, କାରଣ ସେହି ରକ୍ତରେ ପାପର ପ୍ରାୟଶ୍ଚିତ ହୋଇଅଛି ଓ ପାପର ସମସ୍ୟା ସମାଧାନ ହୋଇଅଛି ଓ ଈଶ୍ୱରଙ୍କ ସହିତ ଆମମାନଙ୍କର ସହଭାଗିତା ସ୍ଥାପିତ ହୋଇଅଛି। ଲେଖା ଅଛି, ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି। ଈଶ୍ୱର କହନ୍ତି, ମୁଁ ତୁମମାନଙ୍କ ସହିତ ମିଳିତ ହୋଇଅଛି। ବର୍ତ୍ତମାନ ତୁମେ କ'ଣ ମୋ ସହିତ ମିଳିତ ହେବ କି? ସେ ଆଜି ଆମମାନଙ୍କ ସହିତ ମିଳିତ ହୋଇଅଛନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ସହିତ ମିଳିତ ହେବା ନିମନ୍ତେ ନିଷ୍ପତ୍ତି ନେବା ଉଚିତ। ସେ ଆମମାନଙ୍କ ନିମନ୍ତେ ସେହି ମିଳନର ପଥ ପରିଷ୍କାର କରିଦେଇଛନ୍ତି, ମାତ୍ର ଆମମାନଙ୍କୁ ସେହି ପଥରେ ଯିବାକୁ ଅଛି। ପାଉଲ ଏହି ବିଷୟକୁ ଦ୍ୱିତୀୟ କରିନ୍ଥିବା 5 ପର୍ବର 18-20 ପଦ ମଧ୍ୟରେ ଅତି ସ୍ପଷ୍ଟ କରିଦିଅନ୍ତି, କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ହୋଇଅଛି। ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ମିଳନର ସେବକ ପଦ ଆମମାନଙ୍କୁ ଦେଇଅଛନ୍ତି। ସେହି ମିଳନର ବାକ୍ୟ ଏହି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ। ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି। ଅତଏବ ଈଶ୍ୱର ଆମମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମମାନେ ନିବେଦନ କରୁଅଛୁ, ତୁମେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ। ଲେଖା ଅଛି, ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି। ତେବେ ଏହାର ଅର୍ଥ ନୁହେଁ ଯେ ସମସ୍ତେ ଉଦ୍ଧାରପ୍ରାପ୍ତ ହେବାକୁ ଯାଉଅଛନ୍ତି, କାରଣ ଆମେ ଦେଖିବାକୁ ପାରିବା ଯେ ଏହା ସେହି ସମସ୍ତ ବିଷୟ ମଧ୍ୟରେ ସୀମିତ ଯାହାକି ସମ୍ମିଳିତ ହେବାକୁ ଅଛି, ଯେଉଁ ସମସ୍ତ ବିଷୟ ଯାହାକି ସମ୍ମିଳିତ ହେବା ନିମନ୍ତେ ଉଦ୍ଦିଷ୍ଟ ହୋଇପାରେ। ଯଦି ଆମେ ଫିଲିପି 3 ପର୍ବର 8 ପଦଟିକୁ ଲକ୍ଷ୍ୟ କରିବା, ତାହେଲେ ଏହା ଆମକୁ ଏହି ବିଷୟ ବୁଝିବା ନିମନ୍ତେ ସହାୟକ ହେବ, ଯେଉଁଠାରେ ପାଉଲ କହନ୍ତି, ହଁ, ପ୍ରକୃତରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତେବେ ଏଠାରେ ସେହି ସମସ୍ତ ବିଷୟ କ'ଣ? ପାଉଲ କ'ଣ ସମଗ୍ର ଜଗତର ବିଷୟକୁ ଏଠାରେ ମିଶାଇ ଦିଅନ୍ତି? ନୁହେଁ, ଏହା ସେହି ସମସ୍ତ ବିଷୟକୁ ପ୍ରକାଶ କରେ ଯାହାକି ପାଉଲଙ୍କୁ ହରେଇବାକୁ ପଡ଼ିଥିଲା। ଏହାର ପୂର୍ବବର୍ତ୍ତୀ ପଦଗୁଡ଼ିକରେ ପାଉଲ ତାଙ୍କର ଜୀବନରେ ଯେଉଁ ସମସ୍ତ ବାହ୍ୟ ଧର୍ମକର୍ମକୁ ଲାଭ ବୋଲି ଭାବୁଥିଲେ ସେହି ସମସ୍ତର ଏକ ତାଲିକା ପ୍ରଦାନ କରିଅଛନ୍ତି, ଆଉ ସେହି ସମସ୍ତ ବିଷୟକୁ ସେ କ୍ଷତିଜନକ ବୋଲି ଗଣ୍ୟ କରିଥିଲେ ଖ୍ରୀଷ୍ଟଙ୍କୁ ଲାଭ କରିବା ପରେ। ମାତ୍ର ସେପରି କିଛି ବିଷୟ ସେ ହରେଇ ନଥିଲେ ଯାହା ତାହାଙ୍କ ପାଖରେ ନଥିଲା। ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ ପାଉଲ ସମ୍ମିଳିତ ହେବା ନିମନ୍ତେ ଉଦ୍ଦିଷ୍ଟ ଥିବା ସମସ୍ତ ବିଷୟକୁ ସସୀମ କରିଦିଅନ୍ତି, କାରଣ ସେ ଏଠାରେ ପାତାଳରେ ଥିବା ସମସ୍ତ ବିଷୟକୁ ପ୍ରକାଶ କରନ୍ତି ନାହିଁ। କିନ୍ତୁ ପ୍ରଭୁ ଯୀଶୁଙ୍କର ପ୍ରଭୁତ୍ୱକୁ ସ୍ୱୀକାର କରିବା ନେଇ ସେ ସେହି ସମସ୍ତ ବିଷୟରେ ପାତାଳରେ ଥିବା ବିଷୟକୁ ମଧ୍ୟ ଯୋଗ କରନ୍ତି, ଯାହାକି ଫିଲିପିୟ 2:10 ଲେଖା ଅଛି। ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ, ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ତେଣୁ ପାଉଲ ଯଦିଓ ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ ହେବା ବିଷୟ ନେଇ ପ୍ରକାଶ କରନ୍ତି, ତଥାପି ସେ ସମସ୍ତ ବିଷୟକୁ ସସୀମ କରିଦିଅନ୍ତି, କାରଣ ସେ ପାତାଳରେ ଥିବା ସମସ୍ତ ବିଷୟ ନେଇ କିଛି ପ୍ରକାଶ କରନ୍ତି ନାହିଁ, ଯେହେତୁ ପାତାଳରେ ଥିବା ବିଷୟ ତାହାଙ୍କ ସମ୍ମୁଖରେ ନତ ହେବାକୁ ପଡ଼ିବ, ମାତ୍ର ସେମାନେ ତାହାଙ୍କ ସହିତ ଆଦୌ ସମ୍ମିଳିତ ନୁହନ୍ତି। ଏହି ଜଗତ ହେଉଛି ଏକ ସ୍ଥାନ ଓ ଏହି ଜୀବନ ଯହି ମଧ୍ୟରେ ଆମମାନେ ଈଶ୍ୱରଙ୍କ ସହିତ ମିଳିତ ହେବାକୁ ଅଛି, ଓ ଆମମାନେ କେବଳ ସ୍ୱର୍ଗ ନିମନ୍ତେ ଯେ ପ୍ରସ୍ତୁତ କରାଯିବାକୁ ଅଛି ତାହା ନୁହେଁ, ମାତ୍ର ସ୍ୱର୍ଗ ମଧ୍ୟ ଆମମାନଙ୍କୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ କରାଯିବାକୁ ଅଛି। ଈଶ୍ୱର ମାନବ ରୂପରେ ଏହି ଧରାପୃଷ୍ଠକୁ ଅବତରଣ କଲେ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ରକ୍ତ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିଛି, ଓ ଏହି ରକ୍ତ ମଧ୍ୟ ଏବ୍ରି 9:23 ଅନୁଯାୟୀ ସ୍ୱର୍ଗରେ ଥିବା ବିଷୟ ସବୁକୁ ପରିଷ୍କାର କରେ। ସ୍ୱର୍ଗ ମଧ୍ୟ ନିଶ୍ଚିତ ଭାବେ ସମ୍ମିଳିତ ହେବ। ଏହାପରେ 21-22 ଏହିପରି ଲେଖା ଅଛି, ଆଉ ପୂର୍ବେ ଦୁଷ୍କର୍ମ କରି ତୁମେମାନେ ଈଶ୍ୱରଙ୍କଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ, କିନ୍ତୁ ଏବେ ସେ ତୁମମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି। ଏଥିରୁ ଜଣାଯାଏ ଯେ ଈଶ୍ୱର ଆମମାନଙ୍କର ଧର୍ମକର୍ମକୁ ଅପେକ୍ଷା ନ କରି ଆମ୍ଭେମାନେ ପାପୀ ଅର୍ଥାତ୍ ଅଧାର୍ମିକ ବିଦ୍ରୋହୀ ଥିବା ସତ୍ତ୍ୱେ ସୁଦ୍ଧା ସେ ଆମ୍ଭମାନଙ୍କୁ ତାହାଙ୍କ ସହ ମିଳିତ କରାଇଲେ। ତେଣୁ କୌଣସି ମନୁଷ୍ୟ କହିପାରିବ ନାହିଁ ଯେ ମୁଁ ବିନଷ୍ଟ ହୋଇଅଛି ଯେହେତୁ ଈଶ୍ୱର ମୋ ପ୍ରତି କୃପା ଦୃଷ୍ଟି କଲେ ନାହିଁ କି ମୋତେ ଉଦ୍ଧାର କଲେ ନାହିଁ ବୋଲି। ଜଣେ ମନୁଷ୍ୟ ବିନାଶପ୍ରାପ୍ତ କାରଣ ସେ ନିଜେ ବିନଷ୍ଟ ହେବାକୁ ଚାହେଁ, କାରଣ ସେ ଈଶ୍ୱରଙ୍କର ବିରୁଦ୍ଧାଚାରୀ ହୁଏ ଓ ତାହାର ମନ ଈଶ୍ୱରଙ୍କଠାରୁ ପୃଥକ ହୋଇଯାଏ, ସେ ନିଜେ ନିଜ ପାଇଁ ବିନାଶ ଆଣେ। କିନ୍ତୁ ଈଶ୍ୱର ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି ଓ ଧାର୍ମିକତା ମଧ୍ୟ ସାଧନ କରିଅଛନ୍ତି, ଯେପରି ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ ଦେଖାଯିବାକୁ ପାରୁ, ଅର୍ଥାତ୍ ତାହାଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ ହେବାକୁ ପାରୁ। ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ଆପଣ ଓ ମୁଁ ଆମେ ନିଜର ଧର୍ମକର୍ମ କିମ୍ବା ଉତ୍ତମତା ଦ୍ୱାରା ତାହାଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହୋଇପାରିବା ନାହିଁ, ମାତ୍ର ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଆମମାନଙ୍କୁ ଈଶ୍ୱରଙ୍କ ନିକଟରେ ନିର୍ଦ୍ଦୋଷ ରୂପେ ଉପସ୍ଥାପିତ କରିବେ। କାହିଁକି? ଯେହେତୁ ସେ ଆମମାନଙ୍କର ସ୍ଥାନ ଗ୍ରହଣ କଲେ। ଦ୍ୱିତୀୟ କରିନ୍ଥିୟ 5:21 ଲେଖା ଅଛି, ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। ଏହାପରେ 23 ଲେଖା ଅଛି, ତୁମେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁଷମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହେଲେ ନିଶ୍ଚୟ ଏହିସବୁ ଫଳ ପାଇବ। ସେହି ସୁଷମାଚାର ତୁମେମାନେ ତ ଶୁଣିଅଛ, ତାହା ଆକାଶମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି। ଏଠାରେ ପାଉଲ ଯେଉଁ ଯେବେ ଶବ୍ଦଟିକୁ ପ୍ରୟୋଗ କରନ୍ତି ଏହା ସର୍ତ୍ତମୂଳକ ନୁହେଁ, ମାତ୍ର ଯୁକ୍ତିମୂଳକ। କାରଣ ପାଉଲଙ୍କର କହିବାର ବିଷୟ ହେଉଛି ଯେ ଆମମାନେ ସେହି ଖ୍ରୀଷ୍ଟ ବିଶ୍ୱାସୀ ଭାବେ ତାହାଙ୍କଠାରେ ସମ୍ମିଳିତ ହୋଇଅଛୁ, ଏହା ସାଧିତ ହୋଇସାରିଛି। ତେଣୁ ଆପଣ ଯଦି ଆଜି ଈଶ୍ୱରଙ୍କ ସନ୍ତାନ, ତାହେଲେ ଆପଣଙ୍କର ବିଶ୍ୱାସ ବଦ୍ଧମୂଳ ଓ ସ୍ଥିର। ଆପଣ ସୁସମାଚାରର ଯେଉଁ ଭରସା ପ୍ରାପ୍ତ ହୋଇଅଛନ୍ତି ତହିଁରୁ କେବେ ହେଲେ ବିଚ୍ୟୁତ ହେବେ ନାହିଁ। ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି। ପାଉଲ ସେହି ସୁସମାଚାର ସେବକ ହେବା ନିମନ୍ତେ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରନ୍ତି। ବାସ୍ତବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବକ ରୂପେ ମନୋନୀତ ହେବା ଏକ ଚମତ୍କାର ବିଷୟ ଓ ଏକ ସୁବର୍ଣ୍ଣ ସୁଯୋଗ, ଓ ସେହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୋଇ ବିଶ୍ୱାସରେ ବଦ୍ଧମୂଳ ଓ ସ୍ଥିର ରହି ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବା ଦ୍ୱାରା ଆମମାନେ ତହିଁର ପୁରସ୍କାର ପ୍ରାପ୍ତ ହୋଇପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বরক বাক্য শুণবা নিমন্তে সময় দেবার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তবে আজি পাই এঠারে রখুছু। প্রভু যীশু আপনকো আশীর্বাদ করন্তু। নমস্কার।